ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ରାଜ୍ୟର 18 ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ସରକାରୀ ସୂଚନା ଅନୁସାରେ ଗତକାଲି ସୁଦ୍ଧା 249,828 ଜଣ ଚାଷୀଙ୍କଠାରୁ 1,10,600 ମେଟ୍ରିକ୍ ଟନ୍ରୁ ଅଧିକ ଧାନ ସଂଗ୍ରହ ହୋଇଛି। ଧାନ କ୍ରୟ ବାବଦରେ ସରକାର ଅଦ୍ୟାବଧି ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ 1,961 କୋଟି ଟଙ୍କା ଏବଂ ଇନ୍ପୁଟ୍ ସହାୟତା ବାବଦରେ ଚାଷୀମାନଙ୍କୁ ପୈଠ କରିଛନ୍ତି। ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ବିହାର ପାଟନା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ ଆଧାରରେ ଜଷ୍ଟିସ୍ ସାହୁଙ୍କ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ଗତକାଲି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି। 2014 ମସିହା ଜୁଲାଇ 2 ତାରିଖରେ ଜଷ୍ଟିସ୍ ଦାସ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ଖର୍ଚ୍ଚ ବୃଦ୍ଧି କରାଯାଇଛି। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଜଣ ପିଛା 14.74 ପଇସାକୁ ବୃଦ୍ଧି କରାଯାଇଛି। ବିଗତ ବର୍ଷ ମେ 1 ବର୍ଦ୍ଧିତ ଦର ଲାଗୁ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍ ପିଏମ୍ ପୋଷଣ ପକ୍ଷରୁ ସମସ୍ତ ଶିକ୍ଷାଧିକାରୀମାନଙ୍କୁ ଅବଗତ କରାଯାଇଛି। ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେବରଞ୍ଜନ କୁମାର ସିଂହଙ୍କୁ ରାଜ୍ୟ ଉନ୍ନୟନ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। ଗୃହ ଏବଂ ବନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ପରିଷଦର ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ଏହାବ୍ୟତୀତ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନଙ୍କର ବିଭାଗରେ ଅଦଳବଦଳ କରାଯାଇଛି। ଜନସାଧାରଣଙ୍କୁ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସେବା ଯୋଗାଇଦେବା, ଅନ୍ଲାଇନ୍ରେ ମାମଲା ପଞ୍ଜୀକରଣ ଏବଂ ସେଗୁଡ଼ିକର ତ୍ୱରିତ ସମାଧାନ ସମ୍ପର୍କିତ ରିପୋର୍ଟରେ ଗଞ୍ଜାମ ଜିଲ୍ଲାକୁ ସଫଳତା ମିଳିଛି। କ୍ରାଇମ୍ ଆଣ୍ଡ କ୍ରିମିନାଲ୍ ଟ୍ରାକିଂ ନେଟୱାର୍କ ସିଷ୍ଟମ୍ର ରିପୋର୍ଟରେ ଗଞ୍ଜାମ ଜିଲ୍ଲା ପୁଲିସ୍ର 6 ଥାନା ପ୍ରଥମ 10 ମଧ୍ୟରେ ସ୍ଥାନ ପାଇଛି। ପ୍ରଥମ ସ୍ଥାନରେ ଗଞ୍ଜାମ ଥାନା ଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ମହାବିଦ୍ୟାଳୟର 34ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ। 2047 ବେଳକୁ ଯୁବପିଢ଼ି ଅମୃତ ଭାରତ ଦେଖିବେ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ନେପାଳ ଗ୍ରାମର ଲୋକମାନେ ପ୍ରଥମଥର ବିଜୁଳି ଆଲୁଅ ଓ ଜଳଯୋଗାଣର ସୁବିଧା ପାଇଛନ୍ତି। ଘନ ଜଙ୍ଗଲ ଏବଂ ହାତୀପ୍ରବଣ ଏହି ଅଞ୍ଚଳରେ ମାତ୍ର 40 ପରିବାର ବସବାସ କରନ୍ତି। ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ଗ୍ରାମରେ ବିଦ୍ୟୁତ୍ ସଂଯୋଗର ଶୁଭାରମ୍ଭ କରିଥିଲେ। ସୁବର୍ଣ୍ଣପୁର ସୁରେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଜାତୀୟ ପାରମ୍ପରିକ ଲୋକନୃତ୍ୟ ଓ ଗୀତର ମହାପାର୍ବଣ ପଏଁରି ତିହାର 2026 ଜିଲ୍ଲାପାଳ ନୃପା ସାହୁ ଗତକାଲି ଉଦ୍ଘାଟନ କରିଛନ୍ତି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ସଙ୍ଗୀତ ନାଟକ ଏକାଡେମୀ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ସହାୟତାରେ ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜାତୀୟ ସଡ଼କ ସୁରକ୍ଷା ମାସର ପ୍ରଥମ ଦିନରେ ସଚେତନତା ବୈଠକ, ପାଲା ଏବଂ ରାଲିର ଆୟୋଜନ କରାଯାଇଛି। ଦୁଇଚକିଆ ଯାନରେ ହେଲମେଟ୍ ପିନ୍ଧିବା, ଚାରିଚକିଆ ଯାନରେ ସିଟ୍ ବେଲ୍ଟ ବ୍ୟବହାର, ଗାଡ଼ିର ଅନ୍ୟାନ୍ୟ ଯାନ୍ତ୍ରିକ ସ୍ଥିତି ଯାଞ୍ଚ କରିବା ଏବଂ ସରକାରଙ୍କ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ଅନୁଗୁଳ ଜିଲ୍ଲାର ସାତକୋଶିଆ ବନଖଣ୍ଡ ଅନ୍ତର୍ଗତ ଟିକରପଡ଼ାଠାରେ ଆସନ୍ତା 4 ରବିବାରଠାରୁ କୁମ୍ଭୀର ଓ ପକ୍ଷୀ ଗଣନା କରାଯିବ। ଆସନ୍ତା 4-8 ଏବଂ 17-18 ପର୍ଯ୍ୟନ୍ତ ଏହି ଗଣନା ଜାରି ରହିବ। ଗଣନା ସମୟରେ ପର୍ଯ୍ୟଟକଙ୍କ ନିମନ୍ତେ ସାତକୋଶିଆ ବନ୍ଦ ରହିବ। ରାଜ୍ୟର 4 ବନଖଣ୍ଡର କର୍ମଚାରୀମାନେ ଏହି ଗଣନା କାର୍ଯ୍ୟରେ ସାମିଲ ହେବେ ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଭୁବନେଶ୍ୱର ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ଡିସେମ୍ବର ମାସରେ ଦେଶରେ ସବୁଠାରୁ ଅଧିକ ଦିନ ଓଡ଼ିଶାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ଡିସେମ୍ବର ମାସର ମୋଟ 31 ଦିନ ମଧ୍ୟରୁ 26 ଘନ କୁହୁଡ଼ି ଦେଖାଦେଇଥିଲା। ହିମାଚଳ ପ୍ରଦେଶ, ଆସାମ, ମେଘାଳୟରେ ଦ୍ୱିତୀୟ ସର୍ବାଧିକ 23 ଘନ କୁହୁଡ଼ି ଦେଖାଦେଇଥିଲା। ଆସନ୍ତା କିଛିଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା 2-3 ପର୍ଯ୍ୟନ୍ତ ବୃଦ୍ଧି ପାଇବ ଏବଂ ଆସନ୍ତା 5 ପର୍ଯ୍ୟନ୍ତ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।